सर्वते वासुदेवाय। श्रीमद्भागवतम दशम स्कंध 14 अध्याय श्लोक 43। एकस्मिन्नपि जातेर्दे एकस्मिन्नपि जातेर्दे प्राणी संचांतरात्मनः प्राणी संचांतरात्मनः कृष्ण माया अवताराजन कृष्ण माया अवताराजन क्षणार्धं निरीर्वकः क्षणार्धं निरीर्वकः। एकस्मिन्नपि जातेर्दे प्राणी संचांतरात्मनः कृष्ण माया ताराजन् क्षणार्धं विनिरीर्वकः जातेर्दे प्राणी संचांतरात्मनः कृष्ण माया ताराजन क्षणार्धं विनिरीर्वकः। शब्द नंबर एकस्मिन् एक अपि यद्यो जाते अतिक्रांत करी अब्दे वर्ष प्राणेशम समानकर प्राणेश्वर च एवं अंतरा व्यतीत आत्मन समानकर कृष्ण श्री कृष्णकर माया मायाशक्ति द्वारा आहता आच्छादित राजन हे राजन क्षणार्धम अर्धक्षण मेनिरे से मन करते अर्धका बालक मैने शुक्र अनुवाद हे राजन जदियो बालक मैंने से प्राणेश्वर विहुने पूरा एक वर्ष अतिक्रांत कर श्रीकृष्ण मायाशक्ति द्वारा आच्छादित थे तथापि से एक वर्ष को केवल अर्धक्षण बोली मन करते शोकर कौन भावार्थ ना तेणु पर शोक पाठ कर शोक चौराशी किं किं न विस्मरती माया मोहित चेतस जन्मोहित जगत सर्वमभिक्ष्म विस्मृतात्मक। अर्थात भगवान मायाशक्ति द्वारा जो मन मोहाच्छन्न प्रकृत से कौन विस्मृत न हो पारती से मायाशक्ति द्वारा समग्र जगत अविरत मोहाच्छन्न होता एवं यही विस्मृत परिवेश कहीं निजर आत्मस्वरूप उदयंगम कर पारती ना। ये श्लोक भावार्थे कहुचारे स्पष्ट भाव कहे समग्र ब्रह्मांड मोहाच्छन्न अवस्था रही तेणु इंद्र और ब्रह्मांड पर महान देवता विस्मृतिर नियम रु मुक्त नुहति जेहेतु श्रीकृष्ण गोप सखा गोपसा मान अंतरंगा मायाशक्ति प्रयोग करते तेणु एक वर्ष धरी से अवस्थान कथा कोई मन करना यह आद आश्चर्यजनक नुहे वास्तविक पक्षे भगवान बहिरंग मायाशक्तिर प्रभाव में बद्ध जीव मैंने केवल मात्र एक वर्ष काल जो से अस्तित्व को भूली थे नुहे बर जड़ जगत नामक अज्ञता राज्य को जोबले ध्यानांतरित हमें से लक्ष लक्ष वर्ष धरी से कथा भूली जाती तेणु यही दशम स्कंध 14 अध्याय ये अध्याय शीर्षक हूँ ब्रह्मा स्तव तेणु एक रु 42 यही 42 के श्लोक ब्रह्मा भगवान को स्तुति करी क्षमा प्रार्थना करसन कारण भगवान ब्रह्मा बुझिपारे प्रकृत ଭଗବାନ ଆଗରେ ତାଙ୍କର ତାଙ୍କର ଶକ୍ତି ବହୁତ ତୁଚ୍ଛ। ଯେମିତି ସୂର୍ଯ୍ୟଙ୍କ ଆଗରେ ଗୋଟେ ବିପର କୌଣସି ମୂଲ୍ୟ ନଥାଏ, ବହୁତ ତୁଚ୍ଛ। ସେଇଭଳି ଭାବରେ ଭଗବାନଙ୍କର ଯେଉଁ ଶକ୍ତି ରହିଛି, ତାଙ୍କ ଶକ୍ତି ତୁଳନାରେ ବ୍ରହ୍ମାଙ୍କର ଶକ୍ତି ବହୁତ ତୁଚ୍ଛ। ତେଣୁ ସେ ନିଜର ଅପରାଧ ବୁଝିପାରିଛନ୍ତି ଏବଂ ଭଗବାନଙ୍କୁ 42 ଶ୍ଳୋକରେ ସ୍ତୁତି କରିଛନ୍ତି, ତା ମାଧ୍ୟମରେ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। କ୍ଷମା ପ୍ରାର୍ଥନା କରି ଅନ୍ତିମରେ କହିଲେ, ପ୍ରଭୁ ଭଗବାନ କିଛି କହୁନାହାନ୍ତି, କାରଣ ଭଗବାନ ନାଟ୍ୟ ଅଭିନୟ କରୁଛନ୍ତି, ବାଲ୍ୟ ଲୀଳା କରୁଛନ୍ତି। ଏ ଲୀଳାଟି ହେଇଥିଲା ଭଗବାନଙ୍କର କୁମାର ବୟସରେ। କୁମାର ବୟସ ମାନେ 5 ପର୍ଯ୍ୟନ୍ତ କୁମାର ବର୍ଷ କୁହାଯାଏ, 6 ରୁ 10 ପର୍ଯ୍ୟନ୍ତ ପୈବଣ୍ଡ ବର୍ଷ ବୋଲି କୁହାଯାଏ, ପୈବଣ୍ଡ। ତେଣୁ ଏଇ 5 ଅନ୍ତିମ 5 ଭଗବାନଙ୍କର ଯେଉଁ ଲୀଳାଟି ହେଇଥିଲା ଅଭିନୟ କରୁଛନ୍ତି ଭଗବାନ ବାଳକ। ଛୋଟ ପିଲା ସେ କିଛି ଜାଣିନାହାନ୍ତି, ଅନ୍ନ ଆଚାର ବିଭିନ୍ନ ପ୍ରକାର ସବୁ ଯେତେ ସବୁ ରହିଛି ସବ୍ଜି ଫବ୍ଜି ସବୁ ଆଙ୍ଗୁଠି ଭିତରେ ରଖି ହାତରେ ଦହି ଅନ୍ନ ନେଇ ଏମିତି ଖାଇ ଖାଇକା ଯାଉଛନ୍ତି। ଛୋଟ ପିଲା ଯେମିତି ଜାଣନ୍ତି ନାହିଁ କେଉଁଠି ଖାଇବାକୁ ପଡ଼ିବ କେଉଁଠି ଖାଇବାକୁ ନାହିଁ, ସେଇଭଳି ଭାବରେ ସେ ଜାଣିନାହାନ୍ତି କେଉଁଠି ପ୍ରକୃତ ସ୍ଥାନରେ କେମିତି ବସି ଖାଇବା କଥା, ଯେମିତି ଜାଣିନାହାନ୍ତି ଛୋଟ ପିଲା ଧରିକି ଖାଇ ଖାଇକା ଯାଉଛନ୍ତି। ତେଣୁ ଆ ଭିତରେ ବ୍ରହ୍ମା ଯେଉଁ ନେଇଯାଇଥିଲେ, ପ୍ରଥମେ ନେଇଯାଇଥିଲେ ତାଙ୍କର ବତ୍ସାମାନଙ୍କୁ ନେଇଯାଇଥିଲେ, ତାପରେ ତାଙ୍କର ସାଙ୍ଗମାନଙ୍କୁ ନେଇଗଲେ, ତା ଭିତରେ 1 ଚାଲିଗଲାଣି। ଏ ବର୍ତ୍ତମାନ 6 ବୟସ ତାଙ୍କୁ ହେଇଗଲାଣି, ଭୂଗୋଳ ବୟସ ସେମାନେ ଆସିଗଲେଣି। ତେଣୁ ଏଇ ଯେଉଁ ଅବ୍ଦେ ଗୋଟେ ଅବ୍ଦ ଗୋଟେ ବର୍ଷ ଚାଲିଗଲାଣି, ଏଇଟାକୁ ସେମାନେ ଜାଣିପାରୁନାହାନ୍ତି। ଭଗବାନଙ୍କର ଗୋପଶାଖା ମାନେ ସେସବୁ ଜାଣିପାରୁନାହାନ୍ତି। ଏକସ୍ମିନ ଅପି ଜାତି ଅବ୍ଦେ, ଅବ୍ଦେ ମାନେ ଗୋଟିଏ ବର୍ଷ ଚାଲିଗଲାଣି, 5 ରୁ 6 ଏଇ ଗୋଟେ ବର୍ଷ। ସେଥିପାଇଁ ଏ ଲୀଳାଟିକୁ ସୁଖଦେବ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ, କାରଣ ଏଇଟା ହେଉଛି ବହୁତ ଗଭୀର ବୃହତ୍ତମ ଲୀଳା, ତାକୁ ସମସ୍ତେ ବୁଝିପାରିବେ ନାହିଁ। ସେଥିପାଇଁ ସୁଖଦେବ ଗୋସ୍ୱାମୀ ସଂକ୍ଷେପରେ କହିଲେ, ଏ ଯେଉଁ ଭଗବାନଙ୍କର ଏଇ କୁମାର ବୟସରେ ଯେଉଁ ଲୀଳାଟି କରିଥିଲେ, ଯାହାକି ଅଘାସୁର ବଦ୍ଧ, ଏଇ ଲୀଳାଟିକୁ ତାଙ୍କର ସାଙ୍ଗ ବାଳକମାନେ ଚୌଗଣ୍ଡ ବୟସରେ କହିବା ପାଇଁ ଆରମ୍ଭ କରିଥିଲେ। ଯେଉଁ ଲୀଳା ଭଗବାନଙ୍କର ଯେଉଁଦିନ ହେଉଥିଲା, ତାଙ୍କର ସାଙ୍ଗ ବାଳକମାନେ ଯେତେବେଳେ ଫେରୁଥିଲେ, ବ୍ରଜକୁ ଫେରୁଥିଲେ, ସେତେବେଳେ ସେ ଲୀଳାକୁ ସବୁ ବର୍ଣ୍ଣନା କରୁଥିଲେ। କିନ୍ତୁ ଏଇ ଲୀଳାଟି ଗୋଟେ ସ୍ୱତନ୍ତ୍ର ଲୀଳା, ଯେଉଁ ଲୀଳାକି ଯଦିଓ ଭଗବାନ କୁମାର ବୟସରେ କରିଥିଲେ, କିନ୍ତୁ ତାଙ୍କର ସାଙ୍ଗ ବାଳକମାନେ ଚୌଗଣ୍ଡ ବୟସରେ ସେଟାକୁ କଥା କହିଥିଲେ, ସେ କଥାକୁ। ତେଣୁ 1 ଗାୟବ ହେଇଯାଇଥିଲା। ତେଣୁକରି ସୁଖଦେବ ଗୋସ୍ୱାମୀଙ୍କର ଏ କଥାକୁ ଶୁଣି ପରୀକ୍ଷିତ ମହାରାଜ ଆଶ୍ଚର୍ଯ୍ୟ ହୋଇଥିଲେ, କିଭଳି 1 କୁଆଡ଼େ ଗଲା। ତେଣୁ ଯେତେବେଳେ ପଚାରିଲେ ପରୀକ୍ଷିତ ମହାରାଜ ଏବଂ ସୁଖଦେବ ଗୋସ୍ୱାମୀ, ସେଟାକୁ ବିସ୍ତାର ଭାବେ ବର୍ଣ୍ଣନା କଲେ। କାରଣ ଯେଉଁ ବ୍ରହ୍ମା ଯେଉଁ ନେଇଗଲେ କୃଷ୍ଣଙ୍କର ସଖାମାନଙ୍କୁ ନେଇଗଲେ, ତାଙ୍କର ବତ୍ସାମାନଙ୍କୁ ନେଇଗଲେ, ତାଙ୍କ ଧାମକୁ ପଳେଇଲେ, ସତ୍ୟଲୋକକୁ ପଳେଇଲେ, ବ୍ରହ୍ମଲୋକ। ଯେଉଁ ବ୍ରହ୍ମଲୋକର ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି 1,000 ଦିବ୍ୟ ଯୁଗ, 1,000 ଯୁଗ ପର୍ଯ୍ୟନ୍ତ ଅହର୍ଯ୍ୟ ବ୍ରହ୍ମଣ ବିଧୁ, ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା। ତେଣୁ ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି 432 ବର୍ଷ। ତେଣୁ ସେଇଠି ଯାଇକିରି ସେ ଗୋଟେ ମୁହୂର୍ତ୍ତରେ ଯେତେବେଳେ ଫେରୁଛନ୍ତି, ସେତେବେଳେ ଆ ଭିତରେ 1 ଚାଲିଯାଇଛି। ତେଣୁ ଏକସ୍ମିନ ଅପି ଜାତି ଅବ୍ଦେ, ଗୋଟେ ଅବ୍ଦ ଚାଲିଗଲାଣି, ଗୋଟେ ବର୍ଷ ଚାଲିଗଲାଣି। କିନ୍ତୁ ପ୍ରାଣୀ ସଂ ଚାନ୍ତରା ଚାନ୍ତରା ପୁନଃ, ପ୍ରାଣୀ ସଂ ସେ ପ୍ରାଣର ଇଷ, ପ୍ରାଣ ମଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ନିତ୍ୟମ ତୁଷନ୍ତି ଚ ରମନ୍ତି ଚ ମଚିତ। ତାଙ୍କ ହୃଦୟ କେବଳ ଭଗବାନଙ୍କୁ ଅର୍ପିତ ହେଇଛି, ମଚିତ ମଦଗତ ପ୍ରାଣ, ପ୍ରାଣ ମଧ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ ସେମାନେ ଅର୍ପିତ କରିଛନ୍ତି। ମଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ ବୋଧୟନ୍ତ, ତାଙ୍କ ଭିତରେ ଯେତେବେଳେ ଦେଖାଯାଆନ୍ତି ତାଙ୍କର ସାଙ୍ଗ ଭଗବାନଙ୍କର ଭକ୍ତମାନେ ଯେତେବେଳେ ମିଳିତ ହୁଅନ୍ତି, ବୋଧୟନ୍ତ ପରସ୍ପରମ ନିଜ ନିଜ ଭିତରେ କଥା ହୁଅନ୍ତି ଭଗବାନ କଥା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଭଗବାନଙ୍କର ଲୀଳା କଥା ହୁଅନ୍ତି, ଭଗବାନଙ୍କ ନାମ କୀର୍ତ୍ତନ କରନ୍ତି। ଏହିଭଳି ଭାବରେ କୃଷ୍ଣଙ୍କର ଯୋଉ ଉପାସକ ମାନେ ସେମାନେ ପ୍ରାଣେଶ୍ୱର, କୃଷ୍ଣ ହଉଛି ତାଙ୍କର ପ୍ରାଣେଶ୍ୱର, ପ୍ରାଣଠାରୁ ମଧ୍ୟ ଅଧିକ ପ୍ରିୟ ଭଗବାନ କୃଷ୍ଣ। ଏବଂ ଚନ୍ଦ ରାତ୍ମନା ସେ ଯୋଉ ଅନ୍ତର ହେଇଗଲେ, ସେ ଯୋଉ ଯାଇଗଲେ ଗଲେ ସେଠି ଗଲେ ଦେଖିବା ପାଇଁ, ତା ଭିତରେ ଆସିଲା ବେଳକୁ ଆ ଭିତରେ ଗୋଟେ ବର୍ଷ ବିତି ଯାଇଛି। ତେଣୁ ଯେହେତୁ ପ୍ରାଣେଶ ତାଙ୍କର ବହୁତ ପ୍ରାଣ, କିନ୍ତୁ ତଥାପି ଗୋଟିଏ ବର୍ଷ ବିତିଗଲେ ମଧ୍ୟ ସେମାନେ ଜାଣିପାରୁନାହାନ୍ତି ଗୋଟିଏ ବର୍ଷ ହେଇଗଲାଣି। କାହିଁକି ଜାଣିପାରୁନାହାନ୍ତି ନା, କୃଷ୍ଣ ମାୟା ମତା ରାଜନ, ଏ ରାଜନ ଏ ପରୀକ୍ଷିତ ମହାରାଜ କୃଷ୍ଣଙ୍କର ମାୟାରେ ସେମାନେ ବଦ୍ଧ ହେଇଯାଇଛି, ମାୟାବଦ୍ଧ ଯିବ। ଭଗବାନଙ୍କର ଯେଉଁ ମାୟା, ଏ ଦୁଇ ପ୍ରକାର ମାୟା ରହିଛି, ଗୋଟେ ହେଉଛି ଅନ୍ତରଙ୍ଗ ମାୟା, ଗୋଟେ ହେଉଛି ବହିରଙ୍ଗା ମାୟା। ଭଗବାନଙ୍କର ଯେଉଁ ଶକ୍ତି ତାଙ୍କୁ ମାୟା ବୋଲି କୁହାଯାଏ, ସେ ଦୁଇ ପ୍ରକାର ଶକ୍ତି ରହିଛି, ଗୋଟେ ହେଉଛି ଅନ୍ତରଙ୍ଗା ଶକ୍ତି ଆଉ ଗୋଟେ ବହିରଙ୍ଗା ଶକ୍ତି। ତେଣୁ ଅନ୍ତରଙ୍ଗା ଶକ୍ତି ଯେଉଁ ରହିଛି, ସଚ୍ଚିଦାନନ୍ଦ ଭଗବାନ କୃଷ୍ଣଙ୍କର ଯେଉଁ ଅନ୍ତରଙ୍ଗା ଶକ୍ତି, ସିଏ ହେଉଛି ତିନି ପ୍ରକାର ଶକ୍ତି ରହିଛି, ସନ୍ଧିନୀ ସମ୍ବିତ ଏବଂ ଲାଭିତ, ଏ ତିନି ପ୍ରକାର ଶକ୍ତି ରହିଛି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି, ଅନ୍ତରଙ୍ଗା ମାୟା ଶକ୍ତି। କିନ୍ତୁ ବହିରଙ୍ଗ ଶକ୍ତି ଯେଉଁ ରହିଛି, ବହିରଙ୍ଗ ମାୟା, ସିଏ ମଧ୍ୟ ତିନି ପ୍ରକାର, କ'ଣ କ'ଣ ନା, ସତ୍ଵ ରଜ ଏବଂ ତମ, ଏ ତ୍ରିଗୁଣାତ୍ମକ ପ୍ରକୃତି। ସତ୍ଵ ରଜ ତମ ଇତି ଗୁଣା ପ୍ରକୃତି ସମ୍ଭବା ନିବର୍ଣ୍ଣତି ମା ବାହ ଦେହେ ଦେହି ନ ମବ୍ୟ। ଯଦିଓ ଆମେ ପ୍ରକୃତରେ ଭଗବାନଙ୍କର ଉଚ୍ଚତର ଶକ୍ତି, କିନ୍ତୁ ଏଇ ଭୌତିକ ଜଗତରେ ଆମର ପତନ ହେଇଥିବାରୁ ଆମେ ଏଇ ତିନି ଗୁଣ ଭିତରେ ବଦ୍ଧ ହେଇକି ରହିଛେ। ଇଏ ହେଉଛି ବହିରଙ୍ଗା ମାୟା, ମାୟା ହାତ, ଆମେ ମାୟା ହାତ ହେଇକି ରହିଛେ। ଦୈବୀ ଏଷା ଗୁଣମୟୀ ମମ ମାୟା ଦୂରତା, ମାମେ ବୋଲି ପ୍ରପଦ୍ୟନ୍ତି ମାୟା ନେତାଙ୍କ କରନ୍ତି। ଏଇ ଯେଉଁ ଭୌତିକ ଜଗତରେ ଯେଉଁ ଗୁଣ ରହିଛି, ଇଏ ହେଉଛି ଦୈବୀ ଏଷା ଭଗବାନଙ୍କର ଗୁଣ, ଗୁଣମୟୀ ଏ ତ୍ରିଗୁଣ ରହିଛି, ଇଏ ଭଗବାନଙ୍କର ଶକ୍ତି, ବହିରଙ୍ଗା ଶକ୍ତି। ତାକୁ ଆମେ ନିଜ ଚେଷ୍ଟାରେ ପାର ହେଇପାରିବା ନାହିଁ, ମମ ମାୟା ଦୂରତା ଆମେ କେହି ପାର ହେଇପାରିବା ନାହିଁ। ଆମେ ନିଜେ ଯେତେ ଚେଷ୍ଟା କଲେ ମଧ୍ୟ ତମ ଗୁଣ, ରଜଗୁଣ ଏବଂ ସତ୍ୟଗୁଣକୁ ଆମେ ଜୟ କରିଯିବା ନା, କରିପାରିବା ନାହିଁ, ଆମ ନିଜ ଚେଷ୍ଟାରେ କରିପାରିବା ନାହିଁ। ତେଣୁ ଅର୍ଜୁନ ପଚାରୁଛନ୍ତି, ପ୍ରଭୁ ତାହେଲେ କେମିତି ଆମେ ଜୟ କରିପାରିବା, ମାମ ଏଇଭଳି ପ୍ରପଦ୍ୟନ୍ତି, ମାମ ଯିଏ ପ୍ରପଦ୍ୟନ୍ତି ମୋତେ ଯିଏ ମୋର ଶରଣ ଯିବେ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ଆପଣଙ୍କ ଶରଣରେ ଯାଇକିରି ଆଉ ଜଣଙ୍କ ଶରଣରେ ଗଲେ ମଧ୍ୟ ତାହେଲେ ତ ପାର ହେଇଯାଇପାରିବେ, ଅନ୍ୟ ଦେବଦେବୀମାନଙ୍କ ଶରଣରେ ଗଲେ ନା ନା ନା, ମାମ ଏବ ଯିଏ ପ୍ରପଦ୍ୟନ୍ତି, କେବଳ ମୋର ଯିଏ ଶରଣରେ ଯିବେ, ମାୟା ମେହତା ତରନ୍ତି ସେମାନେ ହିଁ ମାୟାକୁ ପାର ହେଇପାରିବେ, ଅନ୍ୟ କାହାର ଶରଣରେ ଗଲେ ମାୟାକୁ ପାର ହେଇପାରିବେ ନାହିଁ। ଭାଗବତର ଷଷ୍ଠ ସ୍କନ୍ଧରେ ଦେବତାମାନେ ସେ କଥା କହୁଛନ୍ତି ଯେ ଅଭିସ୍ମିତଙ୍କ ପରିପୂର୍ଣ୍ଣ କାମ ସ୍ୱେନୈବ ଲାଭେନ ସମଂ ପ୍ରଶାନ୍ତଂ ବିନା ପଶୁପତ୍ତୋ ପରଙ୍ଗି ବାଳିଶ ସୁରାଙ୍ଗୁଳେଇ ନାଥି ଚିତ୍ତର୍ଷି ସିନ୍ଧୁ। ଆମେ ଯେଉଁ ସିନ୍ଧୁ ରହିଛି ଭବସାଗର, ବା ସିନ୍ଧୁ ରହିଛି ଯେଉଁ ରହିଛି, ସିନ୍ଧୁ ବା ସାଗର ଯେଉଁ ରହିଛି, ତାକୁ ପାର ହେବା ପାଇଁ ଅଭିସ୍ମିତଙ୍କ ପରିପୂର୍ଣ୍ଣ କାମ, ଭଗବାନ ହେଉଛନ୍ତି ପରିପୂର୍ଣ୍ଣ କାମ, ସେ ଯାହା ଚାହିଁବେ ତାହା ହେଇପାରିବ, ଏଥିରେ ତାଙ୍କର କିଛି ବିସ୍ମିତ, ଏତେ ବିସ୍ମିତ ହେବାର କିଛି ନାହିଁ। ଅଭିସ୍ମିତଙ୍କ ପରିପୂର୍ଣ୍ଣ କାମ ସ୍ୱେନୈବ ଲାଭେନ ସମଂ ପ୍ରଶାନ୍ତଂ, ଭଗବାନ ନିଜ ଲାଭରେ ବା ନିଜ ଆତ୍ମାରେ ସେ ସବୁବେଳେ ଆନନ୍ଦିତ ହେଇ ରହିଥାନ୍ତି, ସମଂ ପ୍ରଶାନ୍ତଂ ସବୁବେଳେ ପ୍ରଶାନ୍ତ ଚିତ୍ତ ଥାନ୍ତି। କିନ୍ତୁ ବିନା ପଶୁପତ୍ ପରଣୀ ବାଳିଶ, ସେଇ ଭଗବାନଙ୍କର ବିନା, ସେ ଭଗବାନ ପାଦପଦ୍ମରେ ଆଶ୍ରୟ ନ ନେଇକିରି ଯେଉଁମାନେ ବାଳିଶ, ଯେଉଁମାନେ ଛୋଟ ପିଲା, ସେ ସୋଲାଙ୍ଗୁଳେଇ ନାଥ ଚିତ୍ତ ଶୁଦ୍ଧି ସିନ୍ଧୁ, ସେମାନେ ଯଦି ଭଗବାନଙ୍କ ଶରଣ ନ ଯାଇ ଅନ୍ୟ ଦେବଦେବୀମାନଙ୍କ ଶରଣରେ ଯିବେ, ସେମାନେ କ'ଣ ପାର ହେଇପାରିବେ? ଯେମିତି କୁକୁର ଗୋଟେ ସୋ ବା କୁକୁର ଗୋଟେ ସମୁଦ୍ରକୁ ପାର ହେଇପାରିବ ନାହିଁ, ଆଉ ତାର ଲାଙ୍ଗୁଡ଼ରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ କ'ଣ ପାର ହେଇପାରିବେ? ତେଣୁ ଏଇ ଯେଉଁ ଭୌତିକ ଜଗତର ଯେଉଁ ମାୟା ରହିଛି, ଏ ମାୟା ଦ୍ୱାରା ସମସ୍ତେ ବଦ୍ଧ ହେଇକି ରହିଛନ୍ତି। ଭଗବତ ଗୀତାରେ ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ବି ତ୍ରିଗୁଣ ବିଷୟରେ ଭଗବାନ କହୁଛନ୍ତି। ତ୍ରିଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭଗବାର୍ଜନ ନିର୍ଦ୍ୱନ୍ଦ ନିତ୍ୟ ସତ୍ୟସ୍ତ ନିର୍ଯୋଗ କ୍ଷମା ଅଥବା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନକୁ, ହେ ଅର୍ଜୁନ ବେଦରେ ଯେଉଁ ସବୁ କୁହାଯାଇଛି ତ୍ରିଗୁଣ ବିଷୟରେ କୁହାଯାଇଛି, ତମେ ଏ ତ୍ରିଗୁଣରୁ ଉର୍ଦ୍ଧକୁ ଯାଅ। ସେଇ ତ୍ରିଗୁଣ ବିଷୟରେ ତୃତୀୟ ଅଧ୍ୟାୟରୁ ଆରମ୍ଭ କରି ସପ୍ତଦଶ ଚଉଦ ଅଧ୍ୟାୟରେ ତ୍ରିଗୁଣ ବିଷୟରେ ସ୍ପେଶାଲି କହିଲେ। ଚଉଦ ଅଧ୍ୟାୟରେ ତ୍ରିଗୁଣ ବିଷୟରେ ବିଶେଷ ଭାବରେ ବର୍ଣ୍ଣନା କଲେ, ଏବଂ ପୁଣି ପନ୍ଦର ଅଧ୍ୟାୟ ଅଠର ଅଧ୍ୟାୟ ସମସ୍ତେ ସବୁ ଅଧ୍ୟାୟରେ ତ୍ରିଗୁଣ ବିଷୟରେ କହୁଛନ୍ତି ଭଗବାନ। ତେଣୁ ଅନ୍ତିମରେ କହିଲେ, ହେ ଅର୍ଜୁନ ମୁଁ ତୁମକୁ ଏ ତ୍ରିଗୁଣ ବିଷୟରେ କ'ଣ କହିବି, ନ ଚଳତି ପୃଥିବ୍ୟାଂ ବା ଦିବି ଦେବେଶୁ ବା ପୁନଃ ସତ୍ୟମ ପ୍ରକୃତି ଯାଇ ମୋତେ ଯଦି ବିଶ୍ୱାସ ତ୍ରିଗୁଣେ, ଏମିତି କେହି ନାହାନ୍ତି ଅର୍ଜୁନ। ନ ତଦସ୍ଥି ପୃଥିବ୍ୟାଂ ବା ପୃଥିବୀ କଥା କ'ଣ କହୁଛ, ଦିବି ଦେବେଶୁ ବା ପୁନଃ ଦେବଲୋକର ମଧ୍ୟ ବ୍ରହ୍ମା ମଧ୍ୟ ତ୍ରିଗୁଣରୁ ମୁକ୍ତ ନୁହନ୍ତି, ବ୍ରହ୍ମା ମଧ୍ୟ ମାୟାର ମୋହିତ ହେଇକି ରହିଛନ୍ତି। ଏଠି କୁହାଯାଉଛି ଭାବାର୍ଥରେ ଇନ୍ଦ୍ର ବ୍ରହ୍ମା ଏମାନେ ମଧ୍ୟ ସେହି ଭଗବାନଙ୍କର ମାୟାରେ ମୋହିତ ହେଇଯାଆନ୍ତି। ନ ତଦସ୍ଥି ପୃଥିବ୍ୟାଂ ବା ଦିବି ଦେବେଶୁ ବା ପୁନଃ ସତ୍ୟମ ପ୍ରକୃତି ଯାଇ ମୁକ୍ତି, ଏଇ ଯେଉଁ ତ୍ରିଗୁଣମୟୀ ପ୍ରକୃତିରୁ କେହି ମୁକ୍ତ ହେଇପାରିବେ ନାହିଁ, ଯଦି ବି ସାହାଯ୍ୟ ଗୁଣେଇ ତ୍ରିଗୁଣ ଭିତରେ ସମସ୍ତେ ବନ୍ଧନ ହେଇକି ରହିଛନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେବେ ସେମାନେ ଏଇ ତ୍ରିଗୁଣ ମାୟାକୁ ମୁକ୍ତ ହେଇପାରିବେ। ତ୍ରିଗୁଣମୟ ମାୟାରେ ମୁକ୍ତ ହେଲେ ଆଉ କ'ଣ ସେ ମାୟାମୋହିତ ହେବେନି, ନା ମାୟାମୋହିତ ହେବେ, ସେଥିରୁ ମୁକ୍ତ ହେଲେ ଭଗବାନ ଅନ୍ତରଙ୍ଗା ଶକ୍ତି ଦ୍ୱାରା ମୋହିତ ହେଇକି ରହିବେ, ମାୟା ଅନ୍ତରଙ୍ଗା ମାୟାରେ ମୋହିତ ହେଇକି ରହିବେ। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ମହାତ୍ମାନଙ୍କୁ ମହାନ ପାଠ ଦୈବୀ ପ୍ରକୃତି ମାଶ୍ରିତା ଭଜନ୍ତି ଅନ୍ୟ ମନସ୍ୱ ଜ୍ଞାନ ଅଭୂତ ଆଦି ମୟମ। ମହାତ୍ମାନେ ଯେ କିଏ ସେମାନେ ମଧ୍ୟ ମାୟାରେ ମୋହିତ ହେଇକି ରହିଛନ୍ତି, କିନ୍ତୁ ସେ ମାୟା ହେଉଛି ଅନ୍ତରଙ୍ଗା ମାୟା, ଭଗବାନଙ୍କ ଯେଉଁ ଚିତ୍ ଶକ୍ତି ରହିଛି ସେ ଚିତ୍ ଶକ୍ତିରେ ସେମାନେ ଥାଆନ୍ତି। ମହାତ୍ମାନସ୍ତୁ ସେମାନେ ହେଉଛନ୍ତି ମହାତ୍ମା, ଦୈବୀ ପ୍ରକୃତି ଆସିତ ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି ଯେଉଁ ରହିଛି ଉଚ୍ଚତର ମାୟା ଶକ୍ତି ସେଥିରେ ସେମାନେ ମୋହିତ ହେଇକି ରହିଥାନ୍ତି। ଦୈବୀ ମହାତ୍ମାନସ୍ତୁ ମହାନ ପାଠ ଦୈବୀ ପ୍ରକୃତି ଭଜନ୍ତି ଅନ୍ୟ ସୋ, ଆମେ କେମିତି ଜାଣିବା ସେ ମହାତ୍ମା ନା, ସେମାନେ ସବୁବେଳେ ଭଗବାନଙ୍କର ଭଜନ କରନ୍ତି। ଗୌରଦାସ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ର ମହାରାଣୀ, ତେଣୁ ସେମାନେ ସବୁବେଳେ ଭଗବାନଙ୍କର ଭଜନ କରନ୍ତି, ଭଜନ୍ତି ଅନ୍ୟ ମନସ୍ୱ, ଅନ୍ୟକୁ ଅନ୍ୟ କଥା ସେ ଜାଣିନାହାନ୍ତି, ସେ ଅନ୍ୟ ମନସ୍ ତାଙ୍କ ମନରେ ଅନ୍ୟ କିଛି ଚିନ୍ତା ଆସେ ନାହିଁ, ଭଜନ୍ତି ସେମାନେ ଭଗବାନଙ୍କୁ ଭଜନ ହିଁ କରନ୍ତି। ତେଣୁ ସେମାନେ ମହାତ୍ମା, ସେମାନେ ଭଗବାନଙ୍କର ଅନ୍ତରଙ୍ଗା ମାୟାଙ୍କର ମୋହିତ ହେଇକି ରହିଥାନ୍ତି। ତେଣୁ ଆପାତ ଦେଖିବାକୁ ଗଲେ ଏ ସାଧାରଣ ବ୍ୟକ୍ତି ଆଉ ମହାତ୍ମା ଭିତରେ କିଛି ତଫାତ ନାହିଁ, ସାଧାରଣ ବ୍ୟକ୍ତି ଯେମିତି ଦେଖାଯାଉଛନ୍ତି ମହାତ୍ମା ମଧ୍ୟ ସେଇଭଳି ଦେଖାଯାଉଛନ୍ତି, କିନ୍ତୁ ତଫାତ ହେଉଛି ଏତିକି, ଏ ସାଧାରଣ ବ୍ୟକ୍ତି ଯେ ସେ ତ୍ରିଗୁଣରେ ମୋହିତ ହେଇକିରି ସେ ଭୌତିକ ଜଗତରେ ହିଁ ଘୁରି ବୁଲୁଛି, କିନ୍ତୁ ଯେଉଁମାନେ ମହାତ୍ମା ସେମାନେ ଏ ତ୍ରିଗୁଣ ଭିତରେ ନଥାନ୍ତି, ସେମାନେ ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି ଯେଉଁ ଅନ୍ତରଙ୍ଗ ମାୟା ଶକ୍ତି ଦ୍ୱାରା ସେମାନେ ଥାଆନ୍ତି, ତେଣୁ ସେମାନେ ଏ ଭୌତିକ ଜଗତରେ ନଥାନ୍ତି, ସେମାନେ ସେମାନେ ଭଗବାନଙ୍କର ଚିତ୍ ଜଗତରେ ଥାଆନ୍ତି। ଯଦିଓ ଭୌତିକ ଜଗତରେ ଦେଖାଯାଆନ୍ତି ସେ ଭୌତିକ ଜଗତରେ ଅଛନ୍ତି, କିନ୍ତୁ ତଥାପି ସେଇଟା ବୁଝିବାକୁ ପଡ଼ିବ ସେମାନେ ଭୌତିକ ଜଗତର ନୁହନ୍ତି। ଯେମିତି ଉଦାହରଣ ଦିଆଯାଇଛି, ଇହା ଦଶ ହରେ ଦାସେ କର୍ମଣା ମନସା ଗିରା ନିଖିଳାସୁ ବ୍ୟବସ୍ଥାସୁ ଜୀବନ ମୁକ୍ତ ସହୁଚ୍ଚତେ। ଆମେ ଜୀବନ ମୃତ୍ୟୁ ଜୀବନ ଆମ ଜୀବନ ଥାଇକି ମଧ୍ୟ ଆମେ ମୃତ୍ୟୁ ମୃତ ଆମେ, ଏମିତି ଗୋଟେ ଶ୍ଳୋକ ଅଛନ୍ତି, ନେହ ଯତ୍ କର୍ମ ଧର୍ମାୟ ନ ବିରାଗାୟ କଳ୍ପତେ ନ ତୀର୍ଥପଦ ସେବାୟ ଜୀବନ ବି ମୃତ ଈଶ। ଏଟା କହୁଛନ୍ତି ଦେବହୂତୀ କହୁଛନ୍ତି, ତାଙ୍କର ସ୍ୱାମୀ କର୍ଦ୍ଦମୁନି କହୁଛନ୍ତି, ହେ ସ୍ୱାମୀ ଆମେ ସମସ୍ତେ କର୍ମ କରୁଛନ୍ତି, କିନ୍ତୁ ନେହ ଯତ୍ କର୍ମ ଧର୍ମାୟ ଯେଉଁ କର୍ମ ଦ୍ୱାରା କରି ସେ ଧର୍ମ ଆଡ଼କୁ ଯଦି ମୋହିତ ନେଉଛନ୍ତି, ଅଧର୍ମ ଆଡ଼କୁ ମୋହିତ ହେଉଛନ୍ତି, ସେ କର୍ମଟା ପ୍ରକୃତ କର୍ମ ନୁହଁ। ନେହ ଯତ୍ କର୍ମ ଧର୍ମାୟ, ଏବଂ ଧର୍ମକୁ ଧର୍ମ ଆଡ଼କୁ ଗତି କରୁଛନ୍ତି ନା ନାହିଁ କେମିତି ଜାଣିବା, ନା ନ ବିରାଗାୟ କଳ୍ପତେ, ଯେଉଁ ଧର୍ମ ଆଚରଣ କରୁଛନ୍ତି ଏ ଧର୍ମ ଆଚରଣ ଦ୍ୱାରା ତାଙ୍କର ବୈରାଗ୍ୟ ଆସୁଛି କି, ଭୌତିକ ଜଗତରେ ଆସକ୍ତ ସେମାନେ ମୁକ୍ତ ହେଉଛନ୍ତି କି, ତାହେଲେ ବୁଝିବାକୁ ପଡ଼େ ସେ ପ୍ରକୃତ ଧର୍ମ ଆଚରଣ କରୁଛନ୍ତି। ଯଦି ବୈରାଗ୍ୟ ଆସୁନାହିଁ ତାହେଲେ ବୁଝିବାକୁ ପଡ଼େ ଯେ ପ୍ରକୃତ ଧର୍ମ ନୁହଁ, ପୈତବ ଧର୍ମ।
ଆଚ୍ଛା ଯେଉଁ ବିରାଟ ଆସିଲା, ଯଦି ବୈରାଗ୍ୟ ଆସିଲା, ସେ ବୈରାଗ୍ୟ ପ୍ରକୃତ ବୈରାଗ୍ୟ କି ନାହିଁ କେମିତି ଜାଣିବା? ଫର୍ଗୁ ବୈରାଗ୍ୟ ମର୍କଟ ପ୍ରକୃତ ବୈରାଗ୍ୟ ମଧ୍ୟ ଦୁଇ ପ୍ରକାର ବୈରାଗ୍ୟ ରହିଛି, ଯୁକ୍ତ ବୈରାଗ୍ୟ, ଅନେକ ପ୍ରକାର ବୈରାଗ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରକୃତ ବୈରାଗ୍ୟ କେମିତି ଜାଣିବା? ନା ନ ତୀର୍ଥପଦ ସେବାଇ, ପ୍ରକୃତ ବୈରାଗ୍ୟ ତାଙ୍କର ଆସିବାକୁ ବୁଝିବେ ସେ ପ୍ରକୃତ ବୈରାଗୀ ଯେ ତୀର୍ଥପଦ ସେବାରେ ନିଯୁକ୍ତ କରିଛନ୍ତି ନିଜକୁ। ଭଗବାନଙ୍କର ବା ଭଗବାନ ପାଦପଦ୍ମରେ ଯେଉଁମାନେ ଭକ୍ତମାନେ ଆଶ୍ରୟ ନେଇଛନ୍ତି ତାଙ୍କର ସେବାରେ ନିଜକୁ ନିୟୋଜିତ କରିଛନ୍ତି, ତାହେଲେ ସିଏ ପ୍ରକୃତ ବୁଝିବାକୁ ପଡ଼େ, ସେ ପ୍ରକୃତ ବୈରାଗ୍ୟ। ତାହେଲେ ଏସବୁ ଯେଉଁ ସେ କରୁନାହାନ୍ତି, ଜୀବନ ଅତି ମୃତ୍ୟୁ, ସେମାନେ ଜିଇକିରି ମଧ୍ୟ ମୃତ ଭଳି। କିନ୍ତୁ ଅନ୍ୟ ପକ୍ଷରେ ଯେଉଁମାନେ ସବୁବେଳେ ଇହ ଦେଶ ହରେ ଦାସ, ସେ ଯେଉଁମାନେ ଭଗବାନଙ୍କ ଦାସ, ଯେମିତି ଗୋପସଖାମାନେ ଏମାନେ ସବୁ ଭଗବାନଙ୍କ ଦାସ। ଇହ ଦେଶ ହରେ ଦାସ କର୍ମଣା ମନସା ଗୀରା, ଯେଉଁ କର୍ମ କରୁଛନ୍ତି, ମନରେ ଯେଉଁ ଚିନ୍ତା କରୁଛନ୍ତି, ବଚନରେ ଜୁହାରେ ଯେଉଁ କଥା ଉଚ୍ଚାରଣ କରୁଛନ୍ତି, ନିକ୍ରାସ୍ର ବ୍ୟବସ୍ଥା ଆସୁ, ସେ ଶୋଇକି ଥାଆନ୍ତୁ, ସୁପ୍ତ ଅବସ୍ଥାରେ ଥାଆନ୍ତୁ, ଜାଗ୍ରତ ଅବସ୍ଥାରେ ଥାଆନ୍ତୁ ବା ସ୍ୱପ୍ନ ଅବସ୍ଥାରେ ଥାଆନ୍ତୁ, ନିକ୍ରାସ୍ ଅବସ୍ଥା ତିନି ପ୍ରକାର ଅବସ୍ଥା ଆମର ରହିଛି। କିନ୍ତୁ ଯେଉଁମାନେ ଏହିଭଳି ଭାବରେ ଭଗବାନଙ୍କର ସେବାରେ ନିଜକୁ ନିୟୋଜିତ କରିଛନ୍ତି, ଜୀବନ ଅତି ସେମାନେ ହେଉଛନ୍ତି ଜୀବନ ମୁକ୍ତ ସହ ଉଚ୍ଚତେ, ସେମାନେ ପ୍ରକୃତରେ ମୁକ୍ତ ଜୀବ, ସେମାନେ ବଦ୍ଧ ଜୀବ ନୁହନ୍ତି। ତେଣୁ ଏମାନେ ଭଗବାନଙ୍କର ଯେଉଁ ଗୋପ ସଖା, ଏମାନେ କିଏ? ଏମାନେ ସବୁ ମୁକ୍ତ ଜୀବ। ଭାଗବତ ଦଶମ ସ୍କନ୍ଧ ବାର ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟବତାନାଂ ପରଦୈବତେନ ମାୟା ସୁତାନାଂ ନରଦାରକେଣ ସାକଂ ବିଜହୁ କୃତପୁଣ୍ୟ ପୁଞ୍ଜା। କୃତପୁଣ୍ୟ ପୁଞ୍ଜା, ବହୁତ କାଳ ଧରି ପୁଣ୍ୟ କାର୍ଯ୍ୟ କରୁଥିଲେ, ଯେଉଁଥିପାଇଁ ସେମାନେ ଆଜି ଭଗବାନଙ୍କ ସହିତ ଲୀଳା କରୁଛନ୍ତି। ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା, ଭଗବାନଙ୍କର ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ଭଗବାନ ଲୀଳା, ଯଦିଓ ଭଗବାନ ଚାଲିଯାଇଛନ୍ତି, ଭଗବାନ ଆଉ ନାହାନ୍ତି, କିନ୍ତୁ ଭଗବାନ ଲୀଳାକୁ ସବୁ ସେ ଦେଖୁଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା, ଏଇ ଯେଉଁ ଭଗବାନଙ୍କର ଯେଉଁ ଲୀଳା ଚାଲିଛି, ଭଗବାନ ଯେଉଁ ତାଙ୍କ ସାଙ୍ଗମାନଙ୍କ ସହିତ ବସିକି ଲୀଳା କରୁଛନ୍ତି, ଯେଉଁମାନେ ସତାଂ, ଯେଉଁମାନେ ଭଗବାନ ବ୍ରହ୍ମ ପ୍ରତି ଆସକ୍ତି ରହିଛନ୍ତି, ବ୍ରହ୍ମ ଚିନ୍ତନ ଯେଉଁମାନେ କରନ୍ତି, ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖନ୍ତି ସେମାନେ ବ୍ରହ୍ମସୁଖ ଅନୁଭୂତ କରନ୍ତି, ବ୍ରହ୍ମସୁଖ ଅନୁଭୂତିଆ। ଯେଉଁମାନେ ଭଗବାନଙ୍କର ଦାସ, ଯେଉଁମାନେ ଭଗବାନଙ୍କର ଭକ୍ତ, ସେମାନେ ଦାସ୍ୟ ଗତାନନ୍ଦ ପରଦୈବ ତେନ, ଯଦିଓ ସେ ପାଞ୍ଚ ବର୍ଷର ବାଳକ, କୁମାର ବର୍ଷ ଲୀଳା ଚାଲିଛି ବର୍ତ୍ତମାନ, କିନ୍ତୁ ଯେଉଁମାନେ ଭଗବାନଙ୍କର ଦାସ, ଯେଉଁମାନେ ଭଗବାନ ଭକ୍ତ, ସେମାନେ ଜାଣନ୍ତି ଇଏ ହେଉଛି ଆମର ଶ୍ରେଷ୍ଠ ଦେବତା ପରଦୈବ ଦେବୀ। କିନ୍ତୁ ଯେଉଁମାନେ ମାୟା ଶ୍ରୀତାନନ୍ଦ, ଯେଉଁମାନେ ମାୟାର ଅଧୀନରେ ଅଛନ୍ତି, ଏଇ ତ୍ରିଗୁଣମୟ ମାୟା ଯେଉଁ ରହିଛି ସତର ଦଶମ ତ୍ରିଗୁଣ ଅଧୀନରେ ଅଛନ୍ତି, ସେମାନେ କ'ଣ ଦେଖନ୍ତି, ଦେଖିଲେ କ'ଣ ଭାବନ୍ତି ନା ନରଦାର କେଣ, ଆମେ ଯେଉଁଭଳି ଭାବେ ମନୁଷ୍ୟ ସିଏ ମଧ୍ୟ ସେଇଭଳି ଭାବେ ମନୁଷ୍ୟ, ଏବେ ଜାଣନ୍ତି ମା ମୂଢ଼ା ମାନସିଂ ତନ ମା ସୀତମ ସେଥିପାଇଁ ଭଗବତ ନବ ମଧ୍ୟରେ ଭଗବାନ କହିଲେ ଅର୍ଜୁନଙ୍କୁ, ହେ ଅର୍ଜୁନ ଯେଉଁମାନେ ଏ ମାୟା ଭିତରେ ରହିଛନ୍ତି ସେମାନେ ମୋତେ ଜାଣିପାରନ୍ତି ନାହିଁ, ଏବେ ଜାଣନ୍ତି ମା ମୂଢ଼ା, ସେମାନେ ମୂର୍ଖ। ମୁଁ ମନୁଷ୍ୟ ଶରୀର ଧାର କରି ଆସୁଛି ଯେତେବେଳେ ସେମାନେ ଭାବନ୍ତି ମୁଁ ତାଙ୍କ ଭଳି, ଏବେ ଜାଣନ୍ତି ମା ମୂଢ଼ା ମାନସିଂ ତନ ମା ସୀତମ ପରମ ଭାବ ମୁଁ ଜାଣନ୍ତୁ, ମୋର ଯେଉଁ ଶ୍ରେଷ୍ଠ ସ୍ଥିତି ରହିଛି ସେଇଟାକୁ ସେମାନେ ବୁଝିପାରନ୍ତି ନାହିଁ। ମମ ଭୂତ ମହେଶ୍ୱରମ, ଭଗବାନ ବା ହେଉଛନ୍ତି ଇଏ ଭୂତ ଜଗତର ଉର୍ଦ୍ଧ୍ୱରେ, ସବୁ କିଛିର ମାଲିକ, ଏଟାକୁ ସେମାନେ ଜାଣିପାରନ୍ତି ନାହିଁ। ମାୟା ଶ୍ରୀ ତାନା, ମାୟାର ଅଧୀନରେ ସେମାନେ ଅଛନ୍ତି। ତେଣୁ ସାକମ ବିଜୟ କୃତପୁଣ୍ୟ ପୁଞ୍ଜା, ଯେଉଁମାନେ ଆଜି ଭଗବାନଙ୍କ ସହିତ ଲୀଳା କରୁଛନ୍ତି ଏମାନେ ବହୁତ ଜନ୍ମ ଧରି ବହୁତ ପୁଣ୍ୟ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ କି ଭଗବାନଙ୍କ ସହିତ ଆଜି ସେମାନେ ଲୀଳା କରୁଛନ୍ତି। ଆମର ପ୍ରଭୁପାଦ ମହାରାଜ କହନ୍ତି ଯେ ଆମେ ଯେଉଁ ଏଇ ଭକ୍ତି ମାର୍ଗରେ ଅଗ୍ରସର ହେଉଛେ, ସାଧନ ଭକ୍ତି କରୁଛେ, ଭକ୍ତି ଆଚରଣ କରୁଛେ, ଭକ୍ତିର ସାହାଯ୍ୟ ସାଧନ କରୁଛେ, ଆମର ଯଦି ସିଦ୍ଧି ଆସିଗଲା ମୃତ୍ୟୁ ସମୟରେ, ଅନ୍ତିମ ସମୟରେ ଯଦି ଆମର ସିଦ୍ଧି ଆସିଲା, ତାହେଲେ ଆମକୁ ଗୋଟେ ସୁଯୋଗ ଦିଆଯିବ, ଭଗବାନଙ୍କ ସହିତ ଲୀଳା କରିବା ପାଇଁ ସୁଯୋଗ ଦିଆଯିବ। ପ୍ରଥମେ ଆପ୍ରେଣ୍ଟିସ୍, ଯେମିତି ଜଣେ ଚାକିରି ପାଇଲେ ପ୍ରଥମେ ଆପ୍ରେଣ୍ଟିସ୍ ମାନେ ଶିକ୍ଷା କରେ, ତାପରେ ଯାଇ କାମ କରେ, ସେଇଭଳି ଭାବରେ ଆମେ ଯଦି ଜୀବନରେ ସିଦ୍ଧି ଲାଭ କରିବା, ତାହେଲେ ପରଜନ୍ମରେ ଭଗବାନଙ୍କର ଏ ଯେଉଁ ଲୀଳା ଚାଲିଛି, ଭଗବାନଙ୍କର ଯେ ଏ 5000 ବର୍ଷ ତଳେ ଏଇ ଲୀଳାଟି କରିଥିଲେ ତା ନୁହଁ, ଏଇ ବର୍ତ୍ତମାନ ମଧ୍ୟ କେଉଁଠି ଲୀଳାଟି ଚାଲିଥିବ, କାରଣ ଅନନ୍ତ ଗୋଟିଏ ବିଶ୍ୱବ୍ରହ୍ମାଣ୍ଡ ରହିଛି, ସବୁ ବ୍ରହ୍ମାଣ୍ଡରେ ଭଗବାନ ଲୀଳା ନିତ୍ୟ, ସେଥିପାଇଁ ନିତ୍ୟ ଲୀଳା ବୋଲି କୁହାଯାଏ ଭଗବାନଙ୍କର। ଯେମିତି ସୂର୍ଯ୍ୟ ବର୍ତ୍ତମାନ ନଅଟା ହବ, ନଅଟା ଚାଲିଗଲା ପରେ ଯେ ସୂର୍ଯ୍ୟ ଆଉ କେଉଁଠି ନଅଟା ହେବେନି, ତା ନୁହଁ, ପଶ୍ଚିମ ପାକିସ୍ତାନରେ ଅଧଘଣ୍ଟା ପରେ ତାଙ୍କର ପୁଣି ନଅଟା ହବ। ଏଇଭଳି ଭାବରେ ପାଶ୍ଚାତ୍ୟ କେତେ ଯାଉଥିବା, ତାପରେ ତାପରେ ତାଙ୍କର ସକାଳ ହଉଥିବ। ସେଇଭଳି ଭାବରେ ଭଗବାନ ଲୀଳା ହେଉଛି ନିତ୍ୟ। ତେଣୁ ଯେଉଁମାନେ ଜୀବନରେ ସିଦ୍ଧି ଲାଭ କରନ୍ତି ସେମାନେ ଭଗବାନଙ୍କର ଏଇ ଭୌମ ଲୀଳାରେ ସେମାନେ ଅଂଶଗ୍ରହଣ କରନ୍ତି, ଏବଂ ଭୌମ ଲୀଳାରେ ଅଂଶଗ୍ରହଣ କଲା ପରେ ସେମାନେ ଯେତେବେଳେ ସେ ଶରୀର ତ୍ୟାଗ କରିବେ, ସେମାନେ ଭଗବାନଙ୍କ ଚିତ୍ ଧାମକୁ ଯିବେ, ଚିତ୍ ଜଗତକୁ ଯିବେ। ତେଣୁ ଯାହା ହଉ, ଏଇ ଯେଉଁ ଭଗବାନଙ୍କ ଯେଉଁ ଗୋପସଖା ମାନେ ଭଗବାନ ଯେତେବେଳେ ଯାଇଛନ୍ତି, କୃଷ୍ଣ ଚାଲିଯାଇଛନ୍ତି ଖୋଜିବା ପାଇଁ, ବାଛୁରୀକୁ ବାଛୁରୀ ଦେଖିବା ଦେଖିପାରିଲେ ନାହିଁ ତାଙ୍କର ସାଙ୍ଗ ବାଳକମାନେ, ସେମାନେ ବିକଳ ହେଇଗଲେ। ତେଣୁ ଭଗବାନ କହିଲେ ବ୍ୟସ୍ତ ହବା ଦରକାର ନାହିଁ, ମୁଁ ଅଛି, ଚିନ୍ତା କର ନା, ମେ ହଉ ନା, ଡୋଣ୍ଟ ୱରି, ବି ହାପି, ଚିନ୍ତା କରିବେ। ଭଗବାନଙ୍କ ଶରଣ ଯେମାନେ ଯିବେ ସେମାନଙ୍କର କୌଣସି ଚିନ୍ତା ନାହିଁ, ସେମାନେ ସବୁବେଳେ ଆନନ୍ଦ ସ୍ତରରେ ଥିବେ, ଯେତେ ବିପଦ ଆସୁ ସେତେ କୌଣସି ତାଙ୍କର ଚିନ୍ତା ନାହିଁ, କାରଣ ଭଗବାନ ଅଛନ୍ତି। ଡର କାହାକୁ, ଭୟ କାହାକୁ, ଚଉ କାହାକୁ, ଭଗବାନ ରକ୍ଷା କରି ପ୍ରୋଟେକ୍ସନ ଦେଇଛନ୍ତି। ତେଣୁ ଭଗବାନ ନିଜେ ଘୋଷଣା ନ କରି ଅର୍ଜୁନ ମାଧ୍ୟମରେ ଘୋଷଣା କରୁଛନ୍ତି, ଅର୍ଜୁନ ତମେ ଘୋଷଣା କର। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ କୌନ୍ତେୟ ପ୍ରତିଜାମି ନାମେ ଭକ୍ତ ପ୍ରଣଶତି। ଯେଉଁମାନେ ଯେତେ ଦୂରାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଅପିଚେତ୍ ସୁଦୂରାଚାର ଭଜତେ ମାମ ଅନନ୍ୟ ଭାବ, ଯଦି ସେ ଭଗବାନଙ୍କର ଭଜନ କଲା ତାହେଲେ ବୁଝିବାକୁ ପଡ଼ିବ ସାଧୁ ରେ ବସା ମନ୍ତବ୍ୟ, ସେ ହିଁ ପ୍ରକୃତିର ସାଧୁ, ସମ୍ୟକ ବ୍ୟବସ୍ଥିତ ବିଷୟ। କାହିଁକି ସାଧୁ ନା, ସେ ପ୍ରକୃତ ସ୍ତରରେ ଆସି ପହଞ୍ଚି, ପ୍ରକୃତ ରାସ୍ତାରେ ପହଞ୍ଚି ମୋର ଭଜନ କରୁଛି, ତେଣୁ ସେ ସାଧୁ। ତେଣୁ କଣ ତାପରେ ସବୁଟା ସତ୍ସତ୍ ଶାନ୍ତି ନିଗଚ୍ଛନ୍ତି, ମାନେ ସେମାନେ କ୍ଷିପ୍ରଂ ଭବତି ଧର୍ମାତ୍ମା, ସେମାନେ ଖୁବ୍ ଶୀଘ୍ର ଧର୍ମାତ୍ମା ହେଇଯିବେ। ଯଦିଓ ସେମାନେ ଅଧର୍ମାତ୍ମା ଥିଲେ, ଯଦିଓ ସେମାନେ ଦୁରାଚାର ବ୍ୟକ୍ତି ଥିଲେ, କିନ୍ତୁ କ୍ଷିପ୍ରଂ ଭବତି ଧର୍ମାତ୍ମା, ଖୁବ୍ ଶୀଘ୍ର ସେମାନେ ଧର୍ମାତ୍ମା ହେଇଯିବେ ଏବଂ ଶାଶ୍ୱତ ଶାନ୍ତି ନିଗଚ୍ଛନ୍ତି, ପୂର୍ଣ୍ଣ ଶାନ୍ତି ସେମାନେ ପ୍ରାପ୍ତ ହେବେ। ଜଣେ ଦୁରାଚାର ବ୍ୟକ୍ତି କେବେ ଶାନ୍ତି ପାଇପାରିବ ନାହିଁ, ସବୁବେଳେ ଅଶାନ୍ତିରେ ରହିବ। ଏ ଭୌତିକ ଜଗତରେ ଅଶାନ୍ତି କାହିଁକି ନା, ସେମାନେ ଦୁରାଚାରୀ ଭଗବାନଙ୍କ ଶରଣରେ ଆଶ୍ରୟ ହେଇନାହାନ୍ତି। ଯଦି ସେମାନେ ଭଗବାନଙ୍କୁ ଭଜନ କରିବେ ସେମାନେ ଶାନ୍ତ ହେଇପାରିବେ, ଶାନ୍ତି ପ୍ରାପ୍ତ ହେଇପାରିବେ। ଏ ଶାନ୍ତିର ସୂତ୍ର ଭଗବତ ଗୀତା ପଞ୍ଚମ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଭଗବାନ ଦେଇଛନ୍ତି। ତେଣୁ ଜଣେ ଦୁରାଚାରୀ ବ୍ୟକ୍ତି ହେଲେ ମଧ୍ୟ ଯଦି ଭଗବାନଙ୍କର ଭଜନ କରୁଛି, ତାକୁ ବୁଝିବାକୁ ପଡ଼ିବ ସେ ପ୍ରକୃତରେ ସାଧୁ, ସାଧୁରେ ସମାନ୍ତବ୍ୟ ସମ୍ୟକ ଭବିଷ୍ୟତ ବିଷୟ। ତେଣୁ କ୍ଷିପ୍ରଂ ଭବତି ଧର୍ମାତ୍ମା, ଖୁବ୍ ଶୀଘ୍ର ସେ ଧର୍ମାତ୍ମା ହେଇଯିବେ ଏବଂ ଶାଶ୍ୱତ ଶାନ୍ତି ନିଗଚ୍ଛନ୍ତି, ଖୁବ୍ ସବୁ। ତେଣୁ କୌନ୍ତେୟ ପ୍ରତିଜାମି ନାମେ ଭକ୍ତ ପ୍ରଣଶତି। ହେ କୁନ୍ତିପୁତ୍ର, ତମେ ଘୋଷଣା କର, ମୋର ଭକ୍ତ କେବେ ବିନାଶ ହେବ ନାହିଁ। ତେଣୁ କୁନ୍ତିପୁତ୍ର କହୁଛନ୍ତି, କାହିଁକି ମୁଁ ଘୋଷଣା କରିବି, ଆପଣ ଘୋଷଣା କରୁନାହାନ୍ତି, ମୁଁ କାହିଁକି ଘୋଷଣା କରିବି, ଆପଣ ତ ସବୁ ଘୋଷଣା କରୁଛନ୍ତି, ଭଗବତ ଗୀତାରେ ସବୁ କଥା ଆପଣ କହୁଛନ୍ତି, ଇତି ମେ ମତି, ମୋର ମତି ଏସବୁ, ଆଉ ମୋତେ କାହିଁକି କହୁଛନ୍ତି ଘୋଷଣା କରିବା ପାଇଁ ନା। ତମେ ଜାଣିନ ଅର୍ଜୁନ, ମୁଁ ଯଦିଓ ଘୋଷଣା କରେ କିନ୍ତୁ ଆବଶ୍ୟକ ପଡ଼ିଲେ ମୋର ପ୍ରତିଜ୍ଞା ମଧ୍ୟ ଭଙ୍ଗ କରିଦିଏ। ମୁଁ ଘୋଷଣା କରିଥିଲି ଯେ ଏଇ କୁରୁକ୍ଷେତ୍ରରେ ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ମୋର ଭକ୍ତ ପ୍ରତିଜ୍ଞା କଲେ, ଅର୍ଜୁନ ଭୀମ ଭୀଷ୍ମ ପ୍ରତିଜ୍ଞା କଲେ ଯେ ମୁଁ କୃଷ୍ଣଙ୍କୁ ନିଶ୍ଚିତ ଭାବରେ ଅସ୍ତ୍ର ଧାରଣ କରିବି, ନହେଲେ ଅର୍ଜୁନଙ୍କୁ ହତ୍ୟା କରିବି। ତେଣୁ ମୁଁ ମୋର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲି, ମୋର ଭକ୍ତର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ଦରକାର ପଡ଼ିଲେ ମୁଁ ମୋର ପ୍ରତିଜ୍ଞାଙ୍କୁ ମଧ୍ୟ ଭଙ୍ଗ କରେ। ତେଣୁ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହୁଛନ୍ତି, ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ଖାଲି ତମେ ସେମିତି କଥାରେ ଘୋଷଣା କର ନା, ନା କେମିତି ଘୋଷଣା କରିବି ନା, ତମେ କାହାଳୀ ପଟ କାହାଳୀ ସବୁ ଧରିକିରି ବଡ଼ ଜୋରରେ ବାଦ୍ୟ ଯନ୍ତ୍ର ସବୁ ବଜେଇକି ଘୋଷଣା କର ଯେ ନ ମେ ଭକ୍ତ ପ୍ରଣଶତି, ମୋର ଭକ୍ତ କେବେ ପ୍ରଣ ବିନାଶ ନାହିଁ। ତେଣୁ ଯେଉଁମାନେ ଭଗବାନଙ୍କ ପତ୍ନୀଙ୍କର ଆଶ୍ରୟ ନେଇଛନ୍ତି, ଯେତେ ଦୁଃଖ ଆସିଲେ ମଧ୍ୟ ସେମାନେ ବିଚଳିତ ହୁଅନ୍ତି ନାହିଁ, ସେମାନେ ସବୁବେଳେ ଆନନ୍ଦ ସ୍ଥିତିରେ ଥାଆନ୍ତି। ତେଣୁ ଏଇଭଳି ଭାବରେ ସ୍ତରରେ ଅଛନ୍ତି ତାଙ୍କର ସଖାମାନେ, ତେଣୁ ସିଏ ଯଦିଓ ଗୋଟିଏ ବର୍ଷ ଚାଲିଗଲାଣି, ଏକ ଅବ୍ଦେ ଏକସ୍ମିନ୍ ଅପି ଯାହାଚି ଅବ୍ଦେ, ଗୋଟିଏ ବର୍ଷ ଚାଲିଗଲେ ମଧ୍ୟ ପ୍ରାଣୀ ସଂଚାନ୍ତର ଆତ୍ମନା, ତାଙ୍କର ବିନାରେ ପ୍ରାଣଶୋକ ବିନା ମଧ୍ୟ ସେ କୃଷ୍ଣ ମାୟା ହତା ରାଜନ୍, ହେ ରାଜନ୍ ହେ ପରୀକ୍ଷିତ, ସେ ଭଗବାନଙ୍କର ଯେଉଁ ମାୟା, ଏ ଅନ୍ତରଙ୍ଗା ମାୟାରେ ସେମାନେ ମୋହିତ ହେଇକି ରହିଛନ୍ତି, ବହିରଙ୍ଗା ମାୟାରେ ସେମାନେ ନାହାନ୍ତି, ଅନ୍ତରଙ୍ଗା ମାୟାରେ ସେମାନେ ଥାଆନ୍ତି, ଭଗବାନ ଭକ୍ତ କେବେ ବହିରଙ୍ଗା ମାୟାରେ ନଥାନ୍ତି, ଅନ୍ତରଙ୍ଗା ମାୟାରେ ସେମାନେ ଥାଆନ୍ତି। ତେଣୁ କୃଷ୍ଣ ମାୟା ହତା ରାଜନ୍ କ୍ଷଣାର୍ଦ୍ଧ ମେନିରେ ଅର୍ଭକେ, ଅର୍ଭକା ଏମାନେ ସବୁ ଛୋଟ ପିଲା, ପାଞ୍ଚ ବର୍ଷର ବାଳକ ସବୁ, ଏମାନେ ଗୋଟିଏ ବର୍ଷକୁ ଲାଗିଲେ ଗୋଟିଏ କ୍ଷଣ ଭଳିଆ ତାଙ୍କୁ ଲାଗିଲା, ଗୋଟିଏ ବର୍ଷ ତାଙ୍କୁ କ୍ଷଣ ଭଳିଆ ଲାଗିଲା, କାରଣ ଭଗବାନ ମାୟାରେ ସେମାନେ ମୋହିତ ହେଇକି ରହିଛନ୍ତି। ତେଣୁ ଯେତେବେଳେ ଭଗବାନ ଆସି ପହଞ୍ଚନ୍ତି, ସେଇ ଖାଦ୍ୟ ଖାଉ, ଶରୀର ତାଙ୍କର ଖାଇବା ଚାଲିଛି, ଗୋଟିଏ ବର୍ଷ ହେଇଗଲାଣି, ଭଗବାନ ସେଇ ଦଧିଅନ୍ନ ଖାଉଛନ୍ତି, ଆଚାର ଖାଉଛନ୍ତି, ବିଭିନ୍ନ ସବ୍ଜି ରଖିଛନ୍ତି, ଆଙ୍ଗୁଳି ଭିତରେ ରଖିକି ଖାଉଛନ୍ତି। ତେଣୁ ତାଙ୍କୁ ଦେଖିକିରି ତାଙ୍କ ସାଙ୍ଗମାନେ କିଂ କିଂ ନ ବିସ୍ମରନ୍ତି, ଆଉ ପର ସୁଖରେ କହିବେ, ଏ ଶୋକରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ଯେ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, ହେ ପରୀକ୍ଷିତ କିଂ କିଂ ନ ବିସ୍ମରନ୍ତି, କ'ଣ ଲୋକମାନେ ଭୁଲି ନ ଯାଆନ୍ତି, ଇଏ ଏତିକି କଥା ଭୁଲି ଯାଇଛନ୍ତି, ଗୋଟିଏ ବର୍ଷର କଥା ଭୁଲି ଯାଇଛନ୍ତି, କିଂ କିଂ ନ ବିସ୍ମରନ୍ତି, କ'ଣ କ'ଣ ବିସ୍ମରଣ ନ କରନ୍ତି ଲୋକମାନେ, ଇହ ମାନେ ଭୌତିକ ଜଗତରେ କିଂ କିଂ ନ ବିସ୍ମରନ୍ତି, ମାୟା ମୋହିତ ଚେତ, ଯେଉଁମାନେ ମାୟାରେ ମୋହିତ ହେଇକି ରହିଛନ୍ତି, କେଉଁ ମାୟା ନାହିଁ, ବହିରଙ୍ଗା ମାୟାରେ ଯେଉଁମାନେ ମୋହିତ ହେଇକି ରହିଛନ୍ତି, ଅନ୍ତରଙ୍ଗ ମାୟା କଥା ଛାଡ଼ନ୍ତୁ, ବହିରଙ୍ଗା ମାୟା ଯେଉଁମାନେ ବଦ୍ଧ ଜୀବ ସେମାନେ ସବୁକିଛି ଭୁଲି ଯାଆନ୍ତି, ମାୟା ମୋହିତ ଚେତ ଜନ ମୋହିତ ଜଗତ, ଯେଉଁ ଜଗତର ବାସୀମାନେ ଯାହାଙ୍କର ମାୟାରେ ମୋହିତ ହେଇକିରି, ଜନ ମୋହିତ ଜଗତ ସର୍ବଂ ଭୀତ୍ମ ବିସ୍ଫୁତାତ୍ମକମ, ସବୁ ସବୁ ସମୟରେ ସର୍ବ ସର୍ବମ ଅଭିକ୍ଷଣ ଅଭିକ୍ଷଣ ପ୍ରତି ସମୟରେ ସେମାନେ ବିସ୍ମୃତା, ଭଗବାନ ଭୁଲି ଯାଇଛନ୍ତି, ମାୟା ମୁଗ୍ଧ ଜୀବେର ନାହିଁ, କୃଷ୍ଣ ସ୍ମୃତି ଜ୍ଞାନ ମାୟା ମୁଗ୍ଧ ଜୀବେର ନାହିଁ, କୃଷ୍ଣ ସ୍ମୃତି ଜ୍ଞାନ ଅତଏବ କୃଷ୍ଣ କହିଲ ତାରେ ବେଦ ପୁରାଣ, ଅତଏବ କୃଷ୍ଣ ତାରେ କହିଲ ବେଦ ପୁରାଣ, ମାୟା ମୋହିତ ଜୀବ ଯେଉଁମାନେ ବଦ୍ଧ ଜୀବ ସେମାନେ କହନ୍ତି ଭଗବାନ ନାହାନ୍ତି, ଭଗବାନ କାହାନ୍ତି, କେଉଁଠି ଭଗବାନ ଅଛନ୍ତି, ଏ ସବୁ ପାହାଡ଼ ପର୍ବତ ଗଛଲତା ଏତେ ସବୁ ରହିଛି, ଘର ଦ୍ୱାର ଭୂମି ଜଳ ଅଗ୍ନି ବାୟୁ ଆକାଶ ଏ ପାଞ୍ଚଟି ତତ୍ତ୍ୱ ରହିଛି, ତେଣୁ ଭଗବାନ କାହାନ୍ତି, ମାୟା ସେ ଭଗବାନଙ୍କ ମାୟାରେ ମୋହିତ ହେଇକି ରହିଛନ୍ତି, ଭଗବାନଙ୍କୁ ସେମାନେ ଜାଣିପାରୁନାହାନ୍ତି। କୃଷ୍ଣ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି, ଆମର ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧରେ ଆମେ ଭୁଲି ଯାଇଛେ, ଆମେ ଭୌତିକ ଜଗତରେ ବିଭିନ୍ନ ସମ୍ବନ୍ଧ କରିକି ବୁଲୁଛେ, ତେଣୁ ଆମେ ଭାବୁଛେ ଏହି ପ୍ରକୃତି ସମ୍ବନ୍ଧ ଏହି ସ୍ମୃତିଟି ଆମର ଅଛି, କିନ୍ତୁ ଭଗବାନ ସହିତ ଯେଉଁ ସମ୍ବନ୍ଧ ଥିଲା ସେ ସମ୍ବନ୍ଧଟି ଆମେ ଭୁଲି ଯାଇଛେ, ବିସ୍ମୃତି ହେଇଯାଇଛି, ସେଇଟା ବିସ୍ମୃତି ହେଇଯାଇଛି, ଆମେ ଭଗବାନ ଭୁଲି ଯାଇଛେ, ଭଗବାନ ସହିତ ଯେଉଁ ସମ୍ବନ୍ଧ ଆମର ଗୋଟେ ରହିଛି ସେଇଟାକୁ ମଧ୍ୟ ଭୁଲି ଯାଇଛେ। ତେଣୁ ଭଗବାନଙ୍କ ସହିତ ଆମେ ଭୁଲି ଆମେ ଏଇ ଭୌତିକ ଜଗତରେ ଏ ଆନନ୍ଦ ଖୋଜି ବୁଲୁଛେ, ଆମ ବିସ୍ମୃତି ହେଇଯାଇଛି, ଭଗବାନଙ୍କ ବିସ୍ମୃତି, ଭଗବାନ ଆମକୁ ବିସ୍ମୃତି ଦେଇଯାଇଛନ୍ତି। ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟ ପନ୍ଦର ଶ୍ଳୋକରେ ଭଗବାନ କହିଛନ୍ତି, ଯେ ସର୍ବସଚ୍ଚାହଂ ହୃଦି ସନ୍ନିବିଷ୍ଟୋ ମତ ସ୍ମୃତି ଜ୍ଞାନମ ଅପୋହନମ ଚ ବେଦେଶ ସର୍ବୀରହମେଦ୍ୟୋ ବେଦାନ୍ତ ବେଦ ବିଦ୍ୟତା, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ସର୍ବସଚ୍ଚାହଂ ହୃଦି ସନ୍ନିବିଷ୍ଟୋ, ଏବଂ ଭଗବାନ ଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି, ତିନୋଟି ଜିନିଷ ଆସୁଛି, ସ୍ମୃତି କେଉଁମାନଙ୍କ ସ୍ମୃତି ରହୁଛି, ଭଗବାନ ଯାହାଙ୍କୁ ଦେଉଛନ୍ତି ସ୍ମୃତି ସେ ସ୍ମୃତି ରଖିପାରୁଛନ୍ତି। ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ ଗୋଟେ କଥା କହନ୍ତି, ଯେ ଜଣେ ବହୁତ ବହୁତ ମନେ ରଖିବା ବାଲା ଗୋଟେ ଜଣେ ଥିଲେ, ବହୁତ ପଣ୍ଡିତ ଜଣେ ଥିଲେ, ବହୁତ ଶାସ୍ତ୍ର ସବୁ ମନେ ରଖିଛନ୍ତି, ବହୁତ ସ୍ମୃତି ତାଙ୍କର ଅଛି, ତେଣୁ ଗୋଟେ ଥର ସେ ପ୍ରବଚନରେ କହିଲେ, ମୋର ଦୁଇଟି ଭଲ ଗୁଣ ଅଛି, କ'ଣ କ'ଣ ସେ ଭଲ ଗୁଣ ନା, ଗୋଟେ ହେଉଛି ମୁଁ କିଛି ଭୁଲେ ନାହିଁ, ମୁଁ ସବୁ ସ୍ମୃତି ବହୁତ ପ୍ରଖର ସ୍ମୃତି ରହିଛି, ମୁଁ କିଛି ଭୁଲେ ନାହିଁ, ଆଉ ଦ୍ୱିତୀୟ ଗୁଣଟା କ'ଣ, ଦ୍ୱିତୀୟ ଗୁଣଟା କ'ଣ ମୋର ମନେ ପଡ଼ୁନି, ପ୍ରଥମ ଗୁଣ ହେଉଛି ମୁଁ କିଛି ଭୁଲେ ନାହିଁ, ଦ୍ୱିତୀୟ ଗୁଣ ମୁଁ ଭୁଲି ଯାଇଛି, ଏଇଭଳି ଭାବରେ ବଦ୍ଧ ଜୀବଙ୍କର ଅବସ୍ଥା, ତେଣୁ ଭଗବାନଙ୍କର ସ୍ମୃତି ଜ୍ଞାନ ଏବଂ ବିସ୍ମୃତି ଆସୁଛି। ଯେଉଁ ଆମର ସ୍ମୃତି ରହୁଛି ଭଗବାନ ସେ ସ୍ମୃତି ଦେଉଛନ୍ତି। ଆମେ ପୂର୍ବଜନ୍ମର ସ୍ମୃତି ଭୁଲି ଯାଇଛେ, କିନ୍ତୁ ଭଗବାନଙ୍କର ସ୍ମୃତି ଦେବେ ପୂର୍ବଜନ୍ମ କଥା ମୋତେ ମନେ ପଡ଼ିବ। ନାରଦମୁନି ନାରଦମୁନି ଯେତେବେଳେ ବ୍ୟାସଦେବଙ୍କୁ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରି ଯେତେବେଳେ ଅସନ୍ତୋଷ ରହୁଛନ୍ତି, ସନ୍ତୋଷ ପ୍ରାପ୍ତ ହେଇପାରୁନାହାନ୍ତି, ନାରଦ ତାଙ୍କ ଜୀବନ ନିଜ ଜୀବନରୁ କଥା କହୁଛନ୍ତି, କାହିଁକି ତମେ ଶାନ୍ତି ପ୍ରାପ୍ତ ହେଇପାରୁନା, ସନ୍ତୋଷ କାହିଁକି ପ୍ରାପ୍ତ ହେଇପାରୁନା। ଯଥା ଜନ୍ମ ଦୟାଥା ମୁନି ବଜ୍ଞାନ କୀର୍ତ୍ତିତା ନ ତଥା ବାସୁଦେବ ମହିମା ଅନୁବର୍ଣ୍ଣିତ। ତମେ ଏ ଯେଉଁ ବେଦ ପୁରାଣ ଉପନିଷଦ ମାଧ୍ୟମରେ ଯେଉଁ ସବୁ ଧର୍ମ ଅର୍ଥ କାମ ମୋକ୍ଷ ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିଛ, କିନ୍ତୁ ଭଗବାନ ବାସୁଦେବଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନାହଁ, ଯେଉଁଥିପାଇଁ ସେମାନେ ଶାନ୍ତି ପାଇପାରୁନ। ମୋ ନିଜ ଜୀବନରେ ମଧ୍ୟ ସେୟା ହେଇଥିଲା। ମୁଁ ଗୋଟେ ଦାସପୁତ୍ର ଥିଲି, ନାରଦମୁନି ତାଙ୍କର ପୂର୍ବ ତିନି ଜନ୍ମର ସ୍ମୃତି ମନେ ରଖିଛନ୍ତି, କିନ୍ତୁ କଥା କହିଲେ ଆଉ ଗୋଟେ ତା ପୂର୍ବ ଜନ୍ମ କଥା ସପ୍ତମ ସ୍କନ୍ଧରେ ଯୁଧିଷ୍ଠିର ମହାରାଜଙ୍କୁ କହିଛନ୍ତି। ତ ନାରଦମୁନି କହୁଛନ୍ତି ବ୍ୟାସଦେବଙ୍କୁ ପୂର୍ବ ଜନ୍ମରେ ମୁଁ ଜଣେ ଦାସପୁତ୍ର ଥିଲି, ଏବଂ ଦାସପୁତ୍ର ଥିଲାବେଳେ ମୋର ମା ଯେଉଁ ଧନୀ ବ୍ୟକ୍ତିଙ୍କ ପାଖରେ କାମ କରୁଥିଲେ, ସେବା କରୁଥିଲେ, ସେଇ ଧନୀ ବ୍ୟକ୍ତି ଗୋଟାଏ ଦିନ ଚତୁର୍ମାସରେ ଚତୁର୍ବର୍ଷ ଗୋଟେ ବର୍ଷ ଚତୁର୍ମାସରେ ସେ ବିଭିନ୍ନ ମୁନି ଋଷିମାନଙ୍କୁ ନିମନ୍ତ୍ରଣ କରିଥିଲେ ସେ ଧନୀ ବ୍ୟକ୍ତି, ଏବଂ ମୋର ମା ତାଙ୍କର ସେବାରେ ନିଯୁକ୍ତ ଥିଲେ। ତେଣୁ ମୁଁ ମଧ୍ୟ ମୋ ମାଙ୍କର ମାଧ୍ୟମରେ ମୁଁ ମଧ୍ୟ ତାଙ୍କର ସେବା କରୁଥିଲି। ତେଣୁ ଏଇଭଳି ଭାବରେ ତାଙ୍କର କୃପା ମୁଁ ପ୍ରାପ୍ତ ହେଲି, ତାଙ୍କ ସେବା କରି ତାଙ୍କର ଉଚ୍ଚିଷ୍ଟ ସେବନ କରି ସେମାନଙ୍କର ତାଙ୍କ କୃପା ମୁଁ ପ୍ରାପ୍ତ ହେଲି, ଯାହାଫଳରେ ସେ ମୋ ଉପରେ କୃପା କରି ମୋ ଉପରେ ପ୍ରସନ୍ନ ହେଇ ମୋତେ ଗୋଟେ ମନ୍ତ୍ର ପ୍ରଦାନ କରିଥିଲେ। ଓଂ ନମସ୍ତୁଭ୍ୟଂ ଭଗବତେ ବାସୁଦେବାୟ ଧୀମହି ପ୍ରଦ୍ୟୁମ୍ନ ଅନୁରୁଦ୍ଧାୟ ନମଃ ସଂକର୍ଷଣାୟ ଚ, ଏଭଳି ଭାବରେ ମୋତେ ମନ୍ତ୍ର ପ୍ରଦାନ କରିଥିଲେ। ସେହି ମନ୍ତ୍ରକୁ ମୁଁ ଉଚ୍ଚାରଣ କରି ଭଗବାନ ଦର୍ଶନ କରିଥିଲି, ତାପରେ ଭଗବାନ ଅଦୃଶ୍ୟ ହେଇଯାଇଥିଲେ। ତାପରେ ମୁଁ ସେହି ମନ୍ତ୍ରକୁ ଉଚ୍ଚାରଣ କରି ପୃଥିବୀର ସବୁଆଡ଼େ ବିଚରଣ କରିଥିଲି, ଏବଂ ମୋର ଯେତେବେଳେ ଶରୀରତ୍ୟାଗ କଲି ସେତେବେଳେ ମୁଁ ବର୍ତ୍ତମାନ ନାରଦ ହେଇକି ଜନ୍ମଗ୍ରହଣ କଲି, ବ୍ରହ୍ମାଙ୍କ ପୁତ୍ର ହିସାବରେ ଜନ୍ମଗ୍ରହଣ କରିଥିଲି। ତେଣୁ ଭଗବାନ ଯେତେବେଳେ ଆମକୁ ସ୍ମୃତି ଦେବେ ସେ ପୂର୍ବ ଜନ୍ମ କଥା ମଧ୍ୟ ମନେ ରଖିପାରିବେ, କିନ୍ତୁ ଯେତେବେଳେ ଭଗବାନ ବିସ୍ମୃତି ଦେବେ ସେ ସବୁ ଭୁଲିଯିବେ। ଥରେ ଆମର ଯମଦଗ୍ନି ଋଷି, ଯମଦଗ୍ନି ଋଷି ତାଙ୍କର ଆଶ୍ରମରେ ରହି ଭଗବାନଙ୍କ ସେବା କରୁଛନ୍ତି। ତାଙ୍କର ପତ୍ନୀ ରେଣୁକା ଯାଇଥିଲେ ଜଳ ଆଣିବା ପାଇଁ ନଦୀରୁ, ଜଳ ଆଣିବା ପାଇଁ ଗଲାବେଳକୁ ସେ ଜଣେ ଗନ୍ଧର୍ବ ସେଠି ସ୍ନାନ କରୁଥିଲେ, ଜଳ କେଳି କରୁଥିଲେ ଅପ୍ସରାମାନଙ୍କ ସହିତ। ତେଣୁ ତାଙ୍କର ରୂପ ଦେଖି ସିଏ ତାଙ୍କ ପ୍ରତି ଆକର୍ଷିତ ହେଇଯାଇଥିଲେ, ତେଣୁ ପାଣି ଆଣିବାରେ ଟିକେ ବିଳମ୍ବ ହେଇଗଲା, ପାଣି ଆଣିବାରେ ଟିକେ ବିଳମ୍ବ ହେଇଗଲା। ତେଣୁ ଯେତେବେଳେ ରେଣୁକା ଆସି ପହଞ୍ଚିଲେ ପାଣି ଆଣିକରି, ସେତେବେଳେ ଯମଦଗ୍ନି ଚିନ୍ତା କଲେ କାହିଁକି ଡେରି ହେଲା, ତେଣୁ ସେ ଚିନ୍ତା କଲେ ଇଏ ସେ ଗନ୍ଧର୍ବ ପ୍ରତି ଆକର୍ଷିତ ହେଇଯାଇଥିଲେ। ତେଣୁ ସେ ତାଙ୍କ ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ ତୁମର ମାତାଙ୍କୁ ହତ୍ୟା କର, କିନ୍ତୁ କିଏ ତାଙ୍କ ପିତାଙ୍କର ଆଦେଶ ମାନିଲେ ନାହିଁ। ତେଣୁ ତାଙ୍କର ଯେ କନିଷ୍ଠ ପୁତ୍ର ଯେ ପରଶୁରାମଙ୍କୁ ଯେତେବେଳେ କହିଲେ ତୁମେ ମାତାଙ୍କୁ ହତ୍ୟା କର ଏବଂ ମାତାଙ୍କ ସହିତ ତୁମ ଭାତମାନଙ୍କୁ ମଧ୍ୟ ହତ୍ୟା କର, କାରଣ ସେମାନେ ମୋର କଥାକୁ ମାନିଲେ ନାହିଁ। ତେଣୁ ସାଙ୍ଗେ ସାଙ୍ଗେ ପରଶୁରାମ ଚିନ୍ତା କଲେ ଯେ ପିତାଙ୍କର ଯେଉଁ ରହିଛି ଆଜ୍ଞା ଏଇଟାକୁ ଅବିଚାରରେ ପାଳନୀୟ, କୌଣସି ବିଚାର କରିବାର ନାହିଁ ପାଳନ କରିବାରେ। ତେଣୁ ସେଇ ଚିନ୍ତା କରି ସେ ତାଙ୍କର ମାଆଙ୍କୁ ହତ୍ୟା କରିଦେଲେ ଏବଂ ତାଙ୍କର ଭାଇମାନେ ମଧ୍ୟ ହତ୍ୟା କରିଦେଲେ, ପରଶୁରେ ହତ୍ୟା କରିଦେଲେ ସବୁ। ତେଣୁ ଯମଦଗ୍ନି ବହୁତ ଖୁସି ହେଇଗଲେ, ତେଣୁ ତାଙ୍କ ପୁତ୍ରକୁ କହିଲେ ପୁତ୍ର ମୁଁ ତୁମ ଉପରେ ବହୁତ ପ୍ରସନ୍ନ, ତୁମେ ମୋ ଠାରୁ କିଛି ବର ଗ୍ରହଣ କର। ତେଣୁ ପରଶୁରାମ କହିଲେ ପିତା ଯଦି ମୋ ଉପରେ ଆପଣ ପ୍ରସନ୍ନ ତାହେଲେ ମୋତେ ଏହି ବର ପ୍ରଦାନ କରନ୍ତୁ ଯେ ମୋର ମାତା ଏବଂ ଭାତାମାନଙ୍କୁ ଯେଉଁ ମୁଁ ହତ୍ୟା କରିଛି ସେମାନେ ତାଙ୍କ ଜୀବନ ପ୍ରାପ୍ତ ହୁଅନ୍ତୁ, ନା ତଥା ନା ଆଉ ଗୋଟେ ବର ଦିଅନ୍ତୁ, ନା କ'ଣ ନା ମୁଁ ଯେ ତାକୁ ହତ୍ୟା କରିଥିଲି ସେ କଥା ଆମେ ଭୁଲି ଯାଆନ୍ତୁ, ମୁଁ ତାକୁ ହତ୍ୟା କରିଥିଲି ସେମାନେ ମନେ ରଖନ୍ତିନି, ପୁଣି ମନେ ରଖିଲେ ମୋତେ ସବୁବେଳେ ପୁଣି ସେ କହିବେ ସେ କଥା ମୋତେ ହତ୍ୟା କରିଦେଲୁ ପିତାଙ୍କ କଥା ବା ଭାଇ ସବୁ ସେମାନେ କହିବେ, ତେଣୁ ସେଇଟା ଭୁଲି ଯାଆନ୍ତୁ। ତେଣୁ ସେଇଟା ମୋତେ ସବୁ ଭୁଲିଗଲେ ଆମେ ଯେଉଁ ଅତୀତ ଆମେ ଶୋଇଲା ବେଳେ କ'ଣ କରୁଛେ ଆମେ ମନେ ରଖୁଛେ ସବୁ ଭୁଲି ଯାଉଛୁ, ଶୋଇଲା ବେଳେ ଆମର ସ୍ମୃତି ନାହିଁ ବିସ୍ମୃତି ହେଇଯାଇଛି। ତେଣୁ ଏଇ ଯେଉଁ ସ୍ମୃତି ଏବଂ ବିସ୍ମୃତି ଏଇ ଦୁଇଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଆମର ଯେଉଁ ଭଗବାନ ସେ ସମ୍ବନ୍ଧଟାକୁ ଆମେ ଭୁଲି ଯାଇଛେ, ସେଇଥିପାଇଁ ଆମେ ଏଇ ଭୌତିକ ଜଗତରେ ସମ୍ବନ୍ଧ ଖୋଜି ବୁଲୁଛେ, ଜନ୍ମ ପରେ ଜନ୍ମ ଖୋଜି ବୁଲୁଛେ, ସମ୍ବନ୍ଧ ଖୋଜି ବୁଲୁଛେ, କିନ୍ତୁ ଯେତେ ସମ୍ବନ୍ଧ ସ୍ଥାପନ କଲେ ମଧ୍ୟ ଜଣେ ତୃପ୍ତ ହେଇପାରିବ ନାହିଁ। ଭଗବାନଙ୍କ ସହିତ ସମ୍ବନ୍ଧ ସ୍ଥାପିତ ନ ହେବା ପର୍ଯ୍ୟନ୍ତ ଜଣେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେଇପାରିବ ନାହିଁ। ତେଣୁ ଯେତେବେଳେ ସେ ଭଗବାନ ସେ ସ୍ମୃତି ପ୍ରଦାନ କରିବେ, ସେତେବେଳେ ଆମେ ଜାଣିପାରିବା ଯେ ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି, ଏବଂ ସେହି ସମ୍ବନ୍ଧରେ ସମ୍ବନ୍ଧିତ ହେଇ ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା। ତେଣୁ ବେଦରେ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ସମ୍ବନ୍ଧ ତତ୍ତ୍ୱ, ସମ୍ବନ୍ଧ ତତ୍ତ୍ୱ ହେଉଛି ଆମର ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧଟା କ'ଣ ଆମେ ବର୍ତ୍ତମାନ ଭୁଲି ଯାଇଛେ। ତେଣୁ ଆଦୌ ଶ୍ରଦ୍ଧା, ତତ ସାଧୁ ସଂଘ, ତତ ଭଜନ କ୍ରିୟା, ତ ନିଷ୍ଠା ରୁଚି ସାତ ଆସକ୍ତି ତତ ଭାବ, ଏଇଭଳି ଭାବରେ ଏଇ ବିଭିନ୍ନ ଯେଉଁ ସ୍ତର ରହିଛି, ଜଣେ ଶ୍ରଦ୍ଧା କିଛି ବିଶ୍ୱାସ ରହିଛି, ସେ ବିଶ୍ୱାସ ପାଖରେ ନେଇକି ବିଶ୍ୱାସ ନେଇକି ସେ ଜଣେ ସାଧୁ ପାଖକୁ ଯାଇଛି। ତେଣୁ ଆଦୌ ଶ୍ରଦ୍ଧା ତତ ସାଧୁ ସଂଘ, ଏ ଶ୍ରଦ୍ଧା ଥିବାରୁ ସେ ସାଧୁ ସଂଘ କରୁଛନ୍ତି, ଏବଂ ସାଧୁ ସଂଘରେ ସେ ଭଗବାନଙ୍କ ଭଜନ କରିବେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନ ଭଜନ କଲେ କ'ଣ ହବ ନା, ତତ ଅନର୍ଥ ନିବୃତ୍ତି। ଆମର ଯେଉଁ ଅନର୍ଥ ରହିଛି, ଚାରି ପ୍ରକାର ଅନର୍ଥ ରହିଛି, ଯେଉଁଥିପାଇଁ କି ଆମେ ଭଗବାନଙ୍କୁ ଜାଣିପାରୁନାହିଁ, ତେଣୁ ସେଇ ଅନର୍ଥ ଚାଲିଯିବ। ଯଦି ଅନର୍ଥ ଗଲେ ତାପରେ ନିଷ୍ଠା ଆସିବ, ନିଷ୍ଠା ସ୍ତର ଆସିବ, ତାପରେ ରୁଚି ସ୍ତର ଆସିବ, ତାପରେ ଆସକ୍ତି ସ୍ତର ଆସିବ, ତାପରେ ଭାବସ୍ତର ଆସିବ। ଭାବସ୍ତର ହେଉଛି ଏଇ ସମ୍ବନ୍ଧ ସ୍ତର, ଆମର ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଆମେ ଜାଣିପାରିବା। ତେଣୁ ଅନ୍ତିମରେ ଭଗବତ ଗୀତାରେ ସମସ୍ତ ଜ୍ଞାନ ପ୍ରଦାନ କରି ଭଗବାନ ଅର୍ଜୁନଙ୍କୁ ପଚାରିଲେ, ଏ ଅର୍ଜୁନ ତମେ ମୁଁ ଯାହା ସବୁ କହିଲି ଠିକ୍ ଭାବରେ ଶୁଣିଲ ତ, କଚିତ ଏକଂ ଶ୍ରୁତଂ ପାଠ ତ୍ୱୟା ବିଗ୍ରହଂ ଚେତସା, ଏକାଗ୍ର ଭାବରେ ଶ୍ରବଣ କଲ କି, ଶୁଣିଲ କି? କାରଣ ସେ ଯୁଦ୍ଧସ୍ଥଳରେ ଶୁଣୁଛନ୍ତି, ମନ୍ଦିରରେ ବସି ଶୁଣୁନାହାନ୍ତି, ଯୁଦ୍ଧସ୍ଥଳରେ ଶୁଣୁଛନ୍ତି। ଦୁଇ ପକ୍ଷରେ ସମ୍ପନ୍ନାଦ ହେଇଯାଇଛି, ପଶୁ ମାନେ ହାତୀ ଘୋଡ଼ା ଇତ୍ୟାଦି ସବୁ ଯିଏ ରହିଛନ୍ତି ସେମାନେ ଚୁପଚାପ ରହିନାହାନ୍ତି, ସେମାନେ ଡର ଭୟ କୁହାଯାଇଛି। ସେ ଯେଉଁ ଶଙ୍ଖନାଦ ଶୁଣିକରି ଧାତରାଷ୍ଟ୍ରାଣ ହୃଦୟାନି ବେଦାରାୟ, ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କର ହୃଦୟ ବିଧାରଣ ହେଇଗଲା, କେତେ ଭୟ ରହିଛି ସେଠି, ଏତେ ଭୟ ତାଙ୍କର ହୃଦୟ ବିଧାରଣ ହେଇଯାଇଛି। ତେଣୁ ଏଇ ଏଇ ପରିସ୍ଥିତିରେ ଯେତେବେଳେ ତମେ ଶୁଣିଛ ଅର୍ଜୁନ, ତମେ ଯେତେବେଳେ ଶୁଣିଛ ତମେ ଏକାଗ୍ର ଭାବେ ଶୁଣିଲ, ଖଚିତ ଏଇ ଜଣେ ସୁଗମ ପାଠିସା ନା ପ୍ରଭୁ, ମୁଁ କେମିତି ଜାଣି ମୁଁ ଏକାଗ୍ର ଭାବେ ଶୁଣିଛି କି ନାହିଁ ନା? ଯଦି ଏକାଗ୍ର ଭାବେ ତମେ ଶୁଣିଲ, କଚିତ ଅଜ୍ଞାନ ସମୟ ପ୍ରାଣ ସୃଷ୍ଟି ଧନଞ୍ଜୟ, ତମର ଯେଉଁ ମୋହ ଥିଲା ଯେଉଁଟା ଅଜ୍ଞାନରୁ ଆରମ୍ଭ ହେଇଥିଲା, ଅଜ୍ଞାନରୁ ତମର ମୋହ ହେଇଥିଲା, ଯେଉଁଥିପାଇଁ ତମେ ଯୁଦ୍ଧ କରୁନଥିଲ, ସେ ମୋହ ଦୂର ହେଲା ନା ନାହିଁ? ତେଣୁ ଅର୍ଜୁନ କହିଲେ, ପ୍ରଭୁ ଆପଣ କୃପାରୁ ନଷ୍ଟ ମୋହ, ମୋର ବର୍ତ୍ତମାନ ମୋହ ନଷ୍ଟ ହେଇଯାଇଛି, ସ୍ମୃତି ଲବ୍ଧା, ମୋର ବର୍ତ୍ତମାନ ସ୍ମୃତି ଫେରି ଆସିଛି, ନଷ୍ଟ ମୋହ ସ୍ମୃତି ଲବ୍ଧା ତ ପ୍ରସାଦାତ୍ ନୈଆଚିତ, ହେ ପ୍ରଭୁ ଆପଣଙ୍କ ପ୍ରସାଦରୁ ଏଇଟା ସମ୍ଭବ ହେଇଛି। ତେଣୁ ନଷ୍ଟ ମୋହ ସ୍ମୃତି ଲବ୍ଧା ତ ପ୍ରସାଦାତ୍ ସ୍ଥିତୋସ୍ମି ଗତ ସନ୍ଦେହ, ମୋର ଆଉ କୌଣସି ସନ୍ଦେହ ନାହିଁ, କରିଛି ଏ ବଚନ ତବ। ଅନ୍ତିମରେ ଭଗବାନ କହିଲେଣି ତମେ ଯୁଦ୍ଧ କର ବୋଲି, ଭଗବାନ କହିଲେ ହେ ଅର୍ଜୁନ ମୁଁ ତମକୁ ସମସ୍ତ ଜ୍ଞାନ ପ୍ରଦାନ କଲି, ଇତିତେ ଜ୍ଞାନ ଆଖ୍ୟାତମ ଗୁହା ଗୃହତର ମୟା ବିମୃଷେଇ ଅଶେଷଣ ଗଚ୍ଛେ ତଥା ଗୁରୁ, ମୁଁ ତମକୁ ସମସ୍ତ ଜ୍ଞାନ ପ୍ରଦାନ କଲି, ତମେ ଏଥିରେ ଯାହା ଚାହୁଁଛ କର, ଯୁଦ୍ଧ କରୁଛ କର, ନହେଲେ ଯାଇକି ଭିକ୍ଷା ମାର୍ଗରେ ଯାଅ। ତେଣୁ ଅର୍ଜୁନ କହିଲେ, ପ୍ରଭୁ ମୋର ବର୍ତ୍ତମାନ ମୋହ ଦୂର ହେଇଯାଉଛି, ନଷ୍ଟ ମୋହ ସ୍ମୃତି ଲବ୍ଧ, ବର୍ତ୍ତମାନ ମୋ ସ୍ମୃତି ଫେରିପାରିଛି, ଆମର ସ୍ମୃତି କେତେବେଳେ ଯାଉଛି? ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା, ଧାତୁ ବିଷାନ୍ ପୁଂସ ସଂଘର୍ଷ ଦେଶୀ ପ୍ରଜାତେ ସଂଘାତ ସଂଜାତେ କାମ କାମା କ୍ରୋଧ ବିଜାତେ କ୍ରୋଧା ଭଗତି ସମୂହ ସମୂହ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂସା ବୁଦ୍ଧିନାଶ ବୁଦ୍ଧିନାଶ ପ୍ରଣଶ। ଏ ଗୋଟେ ଚେନ୍ ରହିଛି, କେତେବେଳେ ଆମର ସ୍ମୃତି ଫେରି ଯାଉ ଚାଲି ଯାଉଛି, ଆମର ସମୟ ହେଇଗଲା ସେଥିରେ ଆମେ ବିସ୍ତାର ଭାବରେ କହିପାରୁନେ। ତେଣୁ ଏଇ ଯେଉଁ ସ୍ମୃତି ଯେତେବେଳେ ଆସିବ ଆମେ ଜାଣିପାରିବା ଯେ ଆମର ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ରହିଛି। ତେଣୁ ଆମେ ସେହି ସମ୍ବନ୍ଧରେ ଭଗବାନଙ୍କୁ ଭଜନ କରିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଜୟ ଶ୍ରୀ ଭାଗବତଂ କି।
जय श्री गोपाल महाराज की, जय श्री गुरुदेव की, आनंद कोटि वैष्णव की, दाई गो जगानंदी, जय श्री गोपाल महाराज की।